ନାରାୟଣ ଏଇଟା ଡବଲ୍ ନ ହେବ, ଏଇଟା ପ୍ରିଣ୍ଟିଂ ମିଷ୍ଟେକ୍ ଅଛି। ତେଣୁ ଭଗବାନ ମାନେ ଆପଣ ନାରାୟଣ ସୁତ, ଆପଣ ହେଉଛନ୍ତି ମୋର ସୁତ ନୁହନ୍ତି, ଆପଣ ହେଉଛନ୍ତି ମାନେ ଏଇଭଳି ଭାବରେ ତାଙ୍କୁ କୁହାଯାଇଥିଲା ତ, ଇଏ ହେଉଛନ୍ତି ତୁମ ମା। ପିତା କଥା କିଏ କୁହା ଜାଣିନି, କିଏ ତ ଜାଣିନାହାନ୍ତି। ଆଉ ମାଛ, ମାଛ ହେଉଛି ତାଙ୍କର ପିତା, ମାଛରୁ ବାହାରିଥିଲେ, ଏ କଥାଟି ସେ ଜାଣିଥାଇପାରନ୍ତି ବା ଖବର ପାଇଥାଇପାରନ୍ତି। କିନ୍ତୁ ଯେ ଭଗବାନ ହେଉଛନ୍ତି ତାଙ୍କର ପିତା, ଏଇଟାକୁ ସେ ଜାଣିନାହାନ୍ତି। ବା ଜାଣିଲେ ମଧ୍ୟ ସେ ଏଇଟାକୁ ପ୍ରକାଶ କରିନାହାନ୍ତି। ତେଣୁ ବର୍ତ୍ତମାନ ରତି ଦେବୀ ସେଇଟା କହୁଛନ୍ତି, ଭଗବାନ ନାରାୟଣ ସୁତ, ଆପଣ ହେଉଛନ୍ତି ନାରାୟଣଙ୍କର ପୁତ୍ର ନାରାୟଣ ସୁତ। ସମ୍ବରେଣ ହୃତ ଗୃହା, ଗୃହରୁ ଯଦି ଜଣେ ପ୍ରଶ୍ନ ଇଏ କରିବେ, ପ୍ରଦୁନ ଚିନ୍ତା କରିବେ, ଯାହାର ମୁଁ ନାରାୟଣ ପୁତ୍ର, ମୁଁ ନାରାୟଣଙ୍କ ଘରେ ରହିବା କଥା ଏଠି କେମିତି ରହିଛି ନା, ସମ୍ବରେଣ ହୃତ ଗୃହା, ସମ୍ବର ଦ୍ୱାରା ଆପଣଙ୍କର ଗୃହରୁ ସେ ଆପଣଙ୍କୁ ହରଣ କରିଛନ୍ତି, ହୃତ ଗୃହା। ଏବଂ ମୁଁ ହେଉଛି ଅହଂ ତେ ଅଧିକୃତା ପତ୍ନୀ, ମୁଁ ଆପଣଙ୍କର ବୈଧ ବୋଲି ଲେଖା ହେଇଛି, ବୈଧ ପତ୍ନୀ ଅଧିକୃତା, ଲିଗାଲ ଲିଗାଲ ୱାଇଫ୍, ଅହନ୍ତେ ଅଧିକୃତା ପତ୍ନୀ। ରତି କାମ ଭଗବାନ ପ୍ରଭୁ, ଆପଣ ହେଉଛନ୍ତି କାମଦେବ, ମୁଁ ହେଉଛି ଆପଣଙ୍କ ପତ୍ନୀ ରତି ଏବଂ କାମ। ରତି କାମ ଭଗବାନ ପ୍ରଭୁ, ଆପଣ ହେଉଛନ୍ତି କାମ, ଆପଣ ହେଉଛନ୍ତି କାମଦେବ ପ୍ରଭୁ, ଆପଣ ହେଉଛନ୍ତି କାମଦେବ, ଆପଣ ସାଧାରଣ ବାଳକ ନୁହନ୍ତି, ଆପଣ ହେଉଛନ୍ତି ସ୍ୱୟଂ କାମଦେବ, ଭଗବାନ ନାରାୟଣଙ୍କ ପୁତ୍ର, କୃଷ୍ଣଙ୍କର ପୁତ୍ର। ତେଣୁ ଏ ଦୁଇଟି ଶ୍ଳୋକରେ କୁହାଯାଇଛି, କେମିତି ଆସିଲେ ନା, ଏଷ ତ୍ୱ ଅନିର୍ଦ୍ଦଶଂ ସିନ୍ଧା ସିନ୍ଧୌ କ୍ଷିପ ଛମ୍ବରୌ ସୁର ମତ୍ସ୍ୟ ବ୍ରସିତ ଦୁଧରାଦିତ ପ୍ରାପ୍ତ ଭଗବାନ ପ୍ରଭୁ। ଏଷ ତୁ ଏଷ କହିଲେ ସେଇଠି ବୋଧେ ସମ୍ବର ଥିବେ, ତାଙ୍କୁ ଦେଖିକି କହୁଛନ୍ତି ଦୂରରେ ଥିବେ କ'ଣ, ଇଏ ହେଉଛନ୍ତି ତ୍ୱା ଅନିର୍ଯ୍ୟ ଅନିର୍ଦ୍ଦଶଂ ସିନ୍ଧୁ, ଆପଣ ଯେତେବେଳେ ଦଶ ଦିନର ହୋଇନଥିଲେ, ଛଅ ଦିନର ବୋଲି କହାଯାଏ, ଛଅ ଦିନର ଥିଲାବେଳେ ଆପଣଙ୍କୁ ସିନ୍ଧୁରେ ଆଣିକରି ସେ ଗୁରୁବାର ଆଣିକରି ସିନ୍ଧୁରେ ପ୍ରକ୍ଷେପ କରିଦେଇଥିଲେ ସିନ୍ଧୁ। ଅକ୍ଷିପ ଛମ୍ବର ଅସୁର, ଛମ୍ବର ଅସୁର ସିଏ ଆପଣଙ୍କୁ ସେଇ ସମୁଦ୍ରରେ କ୍ଷେପଣ କରିଥିଲେ। ଏବଂ ମତ୍ସ୍ୟ ଅଗ୍ରସିତ ତତ୍ ଉଦରାତ୍, ମତ୍ସ୍ୟ ଅଗ୍ରସିତ ତତ୍ ଉତ୍ତରାତ୍, ମତ୍ସ୍ୟ ଆପଣଙ୍କୁ ଗିଳି ଦେଇଥିଲେ ଆଉ ତାଙ୍କର ଉଦରରୁ ଇତଃ ଏଠାରେ ପ୍ରାପ୍ତ ଭଗବାନ ପ୍ରଭୁ ଆପଣ ଏଠି ବର୍ତ୍ତମାନ ଅଛନ୍ତି, ଏଇଭଳି ଭାବରେ ଆପଣ ଇଏ ହେଉଛନ୍ତି, ଏଇଭଳି ଭାବରେ ଯେଉଁ କଥା କୁହାଯାଇଛି ଶ୍ଳୋକରେ କୁହାଯାଉଛି ଯେ ହଁ ଗତ ଶ୍ଳୋକରେ ଯେଉଁ ରହିଥିଲା ଆମେ ଯେଉଁ ଭଗବାନ କହିଲେ ସେ ବି ଭଗବାନ ନା, ଭଗବାନ ପ୍ରଦ୍ୟୁମ୍ନ ଚତୁର୍ବିଭ, ପ୍ରଦ୍ୟୁମ୍ନ ହେଉଛନ୍ତି ଚତୁର୍ବିଭରୁ ଜଣେ,